ହଁ, ମୁଁ ବିଜୁ ଆଦର୍ଶ କଲୋନୀ ବାଲିତୋଟା ସାହି ୱାର୍ଡ ନମ୍ବର 38ରୁ ନୀଳମଣି ସ୍ୱାଇଁ ପ୍ରେସିଡେଣ୍ଟ କହୁଛି, SDA ଗ୍ରୁପର। ଆମର ଏଠି ସୁରଜ ଲାଇନ ପାଇଁ ମାପଚୁପ ହେଇକି ଯାଇଥିଲା, ତ ହେଇଗଲାଣି ସେ ପାଖାପାଖି 1.5 ମାସ 2 ମାସ ହବ, ଅନୁମାନିକ ଆମେ ଅନୁମାନ 2 ମାସ ହବ ସେ ଯାଇକି ମାପଚୁପ କରିକି ଯାଇଛନ୍ତି। ତାପରେ କାହିଁ ଏପର୍ଯ୍ୟନ୍ତ ଆମେ କିଛି ଜାଣିପାରୁନୁ ଯେ କ'ଣ କେବେ କେତେ ଦୂର ଗଲା କାମ, କି କେବେ କ'ଣ ହବ, କି କ'ଣ କୌଣସି ପାଇଁ ଅସୁବିଧା ହେଇକି ରହିଯାଇଛି କି କ'ଣ, ଆମେ ଏ ବିଷୟରେ କିଛି ଜାଣିବା ପାଇଁ ଚାହୁଁଛୁ। ଆଉ ମାପଚୁପ ସବୁଆଡ଼େ ହେଇଯାଇଛି, କିନ୍ତୁ ଆମେ ବର୍ତ୍ତମାନ